ମୋର ପ୍ରିୟ ଦେଶବାସୀଗଣ ନମସ୍କାର। ଆଜି ସକାଳୁ ସକାଳୁ ମୋତେ ଦିଲ୍ଲୀର ଯୁବବନ୍ଧୁମାନଙ୍କ ସହିତ କିଛି ମୁହୂର୍ତ୍ତ ଅତିବାହିତ କରିବାର ସୁଯୋଗ ମିଳିଲା। ମୋର ମତ ଯେ ଆଗାମୀ ଦିନମାନଙ୍କରେ ଖେଳର ରଙ୍ଗ ପ୍ରତ୍ୟେକ ଯୁବକଙ୍କର ଉତ୍ସାହ ଉଦ୍ଦୀପନାକୁ ରଙ୍ଗାୟିତ କରିଦେବ। ଆମେ ସମସ୍ତେ ଜାଣିଛୁ ଯେ କିଛିଦିନ ମଧ୍ୟରେ ବିଶ୍ୱର ସର୍ବବୃହତ କ୍ରୀଡ଼ାର ମହାକୁମ୍ଭ ଅନୁଷ୍ଠିତ ହେବାକୁ ଯାଉଛି। ରିଓ ଆମ କାନରେ ବାରମ୍ବାର ଗୁଞ୍ଜରଣ ସୃଷ୍ଟି କରିବ। ସମଗ୍ର ବିଶ୍ୱ କ୍ରୀଡ଼ାରତ ଥିବ। ବିଶ୍ୱର ପ୍ରତ୍ୟେକ ଦେଶ ନିଜର କ୍ରୀଡ଼ାବିତ୍ମାନଙ୍କ ପ୍ରଦର୍ଶନ ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିଥିବ, ଆପଣ ମଧ୍ୟ ରଖିବେ। ଆମର ଆଶା ତ ଅନେକ ଥାଏ, କିନ୍ତୁ ରିଓରେ ଯେଉଁମାନେ ଖେଳିବାକୁ ଯାଇଛନ୍ତି ସେହି ଖେଳାଳିମାନଙ୍କୁ ପ୍ରୋତ୍ସାହିତ କରିବା କାମ ମଧ୍ୟ 125 କୋଟି ଦେଶବାସୀଙ୍କର। ଆଜି ଦିଲ୍ଲୀରେ ଭାରତ ସରକାର ରନ୍ ଫର୍ ରିଓ, ଖେଳୁଥାଅ ବଞ୍ଚିଥାଅ, ଖେଳ ଏବଂ ପ୍ରସ୍ଫୁଟିତ ହୁଅ, ଏହିପରି ଗୋଟିଏ ବହୁତ ସୁନ୍ଦର କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ଆମେମାନେ ମଧ୍ୟ ଆଗାମୀ ଦିନରେ ଯେଉଁଠି ଥାଉନା କାହିଁକି ଆମ କ୍ରୀଡ଼ାବିତ୍ମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ କିଛି ନା କିଛି କରିବା। ଏହି ସ୍ତର ପର୍ଯ୍ୟନ୍ତ ଯେଉଁ ଖେଳାଳି ପହଞ୍ଚିଥାଏ ସେ ବହୁତ ପରିଶ୍ରମ ପରେ ସେଠାକୁ ପହଞ୍ଚିଥାଏ, ଏକ ପ୍ରକାର କଠିନ ତପସ୍ୟା କରିଥାଏ। ଅନେକ ଜିନିଷ ଖାଇବାର ସଉକ ଥିଲେ ମଧ୍ୟ ସେସବୁ ଛାଡ଼ିବାକୁ ପଡ଼େ। ଶୀତଦିନେ ଶୋଇବାକୁ ଇଚ୍ଛା ହେଉଥିଲେ ମଧ୍ୟ ସେଜ ଛାଡ଼ି ଖେଳ ପଡ଼ିଆକୁ ପହଞ୍ଚିବାକୁ ହୁଏ। ଆଉ କେବଳ ଖେଳାଳି ନୁହେଁ, ତାଙ୍କ ପିତାମାତା ମଧ୍ୟ ସେତିକି ମନ ଦେଇ ନିଜ ପିଲା ପାଇଁ ଶକ୍ତି ଲଗାଇ ଦିଅନ୍ତି। ରାତାରାତି କ୍ରୀଡ଼ାବିତ୍ ହେଇ ହୁଏ ନା, ଗୋଟିଏ ବହୁତ ବଡ଼ ତପସ୍ୟା ପରେ ଜଣେ ଖେଳାଳି ହୋଇପାରନ୍ତି। ବିଜୟ ଓ ପରାଜୟ ତ ଗୁରୁତ୍ୱପୂର୍ଣ୍ଣ, କିନ୍ତୁ ଏହି କ୍ରୀଡ଼ା ପର୍ଯ୍ୟନ୍ତ ପହଞ୍ଚିବା ମଧ୍ୟ ଏହାଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ। ତେଣୁ ଆମେ ସମସ୍ତ ଦେଶବାସୀ ରିଓ ଅଲମ୍ପିକ୍ସ ପାଇଁ ଯାଇଥିବା ଆମର ସମସ୍ତ ଖେଳାଳିମାନଙ୍କୁ ଶୁଭେଚ୍ଛା ଜଣାଇବା। ଆପଣଙ୍କ ତରଫରୁ ଏହି କାର୍ଯ୍ୟ କରିବା ପାଇଁ ମଧ୍ୟ ମୁଁ ପ୍ରସ୍ତୁତ। ଏହି ଖେଳାଳିମାନଙ୍କୁ ଆପଣମାନଙ୍କ ବାର୍ତ୍ତା ପହଞ୍ଚାଇବା ପାଇଁ ଦେଶର ପ୍ରଧାନମନ୍ତ୍ରୀ ପୋଷ୍ଟମ୍ୟାନ୍ ହେବାକୁ ପ୍ରସ୍ତୁତ। ଆପଣ ମୋତେ ନରେନ୍ଦ୍ର ମୋଦି ଆପ୍ରେ ଖେଳାଳିମାନଙ୍କ ନାଁରେ ଶୁଭେଚ୍ଛା ବାର୍ତ୍ତାମାନ ପଠାନ୍ତୁ, ମୁଁ ଆପଣଙ୍କର ଶୁଭେଚ୍ଛା ତାଙ୍କୁ ପହଞ୍ଚାଇବି। ମୁଁ ମଧ୍ୟ 125 କୋଟି ଦେଶବାସୀଙ୍କ ଭଳି ଜଣେ ନାଗରିକ ହିସାବରେ ଆମର ଖେଳାଳିମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଆପଣଙ୍କ ସାଙ୍ଗରେ ରହିବି। ଆସନ୍ତୁ ଆମେ ସମସ୍ତେ ଆଗାମୀ ଦିନମାନଙ୍କରେ ପ୍ରତ୍ୟେକ ଖେଳାଳିଙ୍କୁ ଯେଉଁଭଳି ଭାବରେ ସମ୍ମାନିତ କରିପାରିବା, ତାଙ୍କ ପ୍ରଚେଷ୍ଟାକୁ ପୁରସ୍କୃତ କରିପାରିବା କରିବା। ଆଜି ଯେତେବେଳେ ମୁଁ ରିଓ ଅଲମ୍ପିକ୍ସ କଥା କହୁଛି, ସେତେବେଳେ ପଞ୍ଜାବ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଜଣେ କବିତା ପ୍ରେମୀ ଛାତ୍ର ସୁରଜ ପ୍ରକାଶ ଉପାଧ୍ୟାୟ ଗୋଟିଏ କବିତା ପଠାଇଛନ୍ତି। ହୁଏତ ଆହୁରି ଅନେକ କବି ଥିବେ ଯେଉଁମାନେ କବିତା ରଚନା କରିଥିବେ, ହୁଏତ କବିତା ଲେଖିବେ ମଧ୍ୟ, କିଛି ଲୋକ ତ ଏହାର ସ୍ୱର ସଂଯୋଜନା ମଧ୍ୟ କରିବେ, ପ୍ରତ୍ୟେକ ଭାଷାରେ କରିବେ। କିନ୍ତୁ ମୋତେ ସୁରଜଜୀ ଯେଉଁ କବିତା ପଠାଇଛନ୍ତି ତାହା ମୁଁ ଆପଣମାନଙ୍କ ସହିତ ସେୟାର କରିବାକୁ ଚାହୁଁଛି। ଆସିଲା ଖେଳର ଡାକରା, ଆସିଲା ଖେଳର ଡାକରା, ସୁଯୋଗ ପ୍ରତିଯୋଗିତା ଭରା। କ୍ରୀଡ଼ାର ଏହି ମହାକୁମ୍ଭରେ ରିଓର ଋଣୁଝୁଣୁରେ ଭାରତର ଖାତା ଏମିତି ଖୋଲୁ, ସୁନା ରୂପା କଂସା ବରଷି ଚାଲୁ। ଏଥର ଆମର ପାଳି ହେଉ, ସେଭଳି ଆମ ଖେଳାଳି ହେଉ, ନଜରରେ ରହୁ ସୁନା। ନ ମିଳିଲେ ମନ କରିବାନି ଉଣା, ନ ମିଳିଲେ ମନ କରିବାନି ଉଣା। କୋଟି ହୃଦୟର ଗୌରବ ତୁମେ, ନିଜ ଖେଳର ପରିଚୟ ହୁଅ, କୀର୍ତ୍ତିମାନ ତୁମେ ସ୍ଥାପନ କରି ରିଓରେ ପତାକା ଉଡ଼ାଅ, ରିଓରେ ପତାକା ଉଡ଼ାଅ, ରିଓରେ ପତାକା ଉଡ଼ାଅ। ସୁରଜଜୀ, ଆପଣଙ୍କ ଭାବନାକୁ ଏହି ସମସ୍ତ ଖେଳାଳିମାନଙ୍କୁ ସମର୍ପିତ କରୁଛି, ଆଉ ମୋ ତରଫରୁ 125 କୋଟି ଦେଶବାସୀଙ୍କ ତରଫରୁ ରିଓରେ ଭାରତୀୟ ପତାକା ଉଡ଼ାଇବା ପାଇଁ ଅନେକ ଅନେକ ଶୁଭକାମନା ଦେଉଛି। ଶ୍ରୀମାନ ଅଙ୍କିତ ନାମରେ ଜଣେ ଯୁବକ, ସେ ମୋତେ ରାଷ୍ଟ୍ରପତି ଅବଦୁଲ କାଲାମଜୀଙ୍କର ପୁଣ୍ୟତିଥି କଥା ମନେ ପକାଇ ଦେଇଛନ୍ତି। ଗତ ସପ୍ତାହରେ ଅବଦୁଲ କାଲାମଜୀଙ୍କର ପୁଣ୍ୟତିଥି ଅବସରରେ ଦେଶ ଏବଂ ବିଶ୍ୱ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛି। କିନ୍ତୁ ଅବଦୁଲ କାଲାମଜୀଙ୍କର ନାଁ ଉଠିବା ମାତ୍ରେ ସାଇନ୍ସ, ଟେକ୍ନୋଲୋଜି, ମିସାଇଲ୍, ଆଗାମୀ ଦିନରେ ଭାରତର ଗୋଟିଏ ସାମର୍ଥ୍ୟର ଚିତ୍ର ଆମ ଆଖି ଆଗରେ ଆଙ୍କି ହୋଇଯାଏ। ସେଥିପାଇଁ ଅଙ୍କିତ ମଧ୍ୟ ଲେଖିଛନ୍ତି ଯେ ଆପଣଙ୍କ ସରକାର ଅବଦୁଲ କାଲାମଜୀଙ୍କର ସ୍ୱପ୍ନକୁ ସାକାର କରିବା ପାଇଁ କ'ଣ କରୁଛି। ଆପଣଙ୍କ କଥା ଠିକ୍, ଆଗାମୀ ଯୁଗ ଟେକ୍ନୋଲୋଜି ଡ୍ରିଭେନ୍ ହେବ ଏବଂ ଟେକ୍ନୋଲୋଜି ଖୁବ୍ ପରିବର୍ତ୍ତନଶୀଳ। ପ୍ରତ୍ୟେକ ଦିନ ଟେକ୍ନୋଲୋଜି ବଦଳି ଚାଲିଛି, ପ୍ରତ୍ୟେକ ଦିନ ନୂଆ ରୂପ ଧାରଣ କରୁଛି, ପ୍ରତ୍ୟେକ ଦିନ ନୂଆ ପ୍ରଭାବ ସୃଷ୍ଟି କରୁଛି, ଏହା ବଦଳି ଚାଲିଛି। ଆପଣ ଟେକ୍ନୋଲୋଜିକୁ ଧରି ରଖିପାରିବେନି, ଆପଣ ଧରିବାକୁ ଯାଉ ଯାଉ ସେ ଯାଇ କାହିଁ କେଉଁ ଦୂରରେ ନୂଆ ରୂପ ରଙ୍ଗରେ ସଜାଇ ହୋଇ ବସିଥିବ। ଆମକୁ ଯଦି ଏହା ସହିତ ପାଦ ମିଶାଇ ଚାଲିବାକୁ ଅଛି, ଏହାଠାରୁ ଆଗକୁ ମାଡ଼ିଯିବାର ଅଛି, ତେବେ ଆମ ପାଇଁ ମଧ୍ୟ ରିସର୍ଚ୍ଚ ଓ ଇନୋଭେସନ୍, ଏହା ଟେକ୍ନୋଲୋଜିର ପ୍ରାଣ। ଯଦି ରିସର୍ଚ୍ଚ ଓ ଇନୋଭେସନ୍ ନ ରହିବ, ତାହେଲେ ସ୍ଥିର ପାଣି ଆବର୍ଜନା ସୃଷ୍ଟି କରିବା ପରି ଟେକ୍ନୋଲୋଜି ମଧ୍ୟ ବୋଝ ପାଲଟିଯିବ। ଆଉ ଯଦି ଆମେ ରିସର୍ଚ୍ଚ ଓ ଇନୋଭେସନ୍ ବିନା ପୁରୁଣା ଟେକ୍ନୋଲୋଜି ଭରସାରେ ଜୀବନଯାପନ କରିବା, ତାହେଲେ ଆମେ ଦୁନିଆରେ ବଦଳୁଥିବା ଯୁଗରେ ବହୁ ପଛରେ ରହିଯିବା। ସେଥିପାଇଁ ନୂଆ ପିଢ଼ିରେ ବିଜ୍ଞାନ ପ୍ରତି ଆକର୍ଷଣ, ଟେକ୍ନୋଲୋଜି ରିସର୍ଚ୍ଚ ଓ ଇନୋଭେସନ୍ ପାଇଁ ଆକର୍ଷଣ ସୃଷ୍ଟି କରିବା ପାଇଁ ସରକାର ମଧ୍ୟ ପଦକ୍ଷେପ ଗ୍ରହଣ କରିଛନ୍ତି। ସେଇଥିପାଇଁ ତ ମୁଁ କହେ, ଲେଟ୍ ଅସ୍ ଏମ୍ ଟୁ ଇନୋଭେଟ୍। ଆଉ ଯେତେବେଳେ ମୁଁ ଲେଟ୍ ଅସ୍ ଏମ୍ ଟୁ ଇନୋଭେଟ୍ ବୋଲି କହେ, ସେତେବେଳେ ମୋ ଏମ୍ର ଅର୍ଥ ଅଟଳ ଇନୋଭେସନ୍ ମିଶନ। ନୀତି ଆୟୋଗ ଦ୍ୱାରା ଅଟଳ ଇନୋଭେସନ୍ ମିଶନକୁ ପ୍ରୋତ୍ସାହିତ କରାଯାଉଛି। ଗୋଟିଏ ଲକ୍ଷ୍ୟ ରହିଛି ଯେ ଏହି ଏମ୍ ମାଧ୍ୟମରେ, ଅଟଳ ଇନୋଭେସନ୍ ମିଶନ ମାଧ୍ୟମରେ ସମଗ୍ର ଦେଶରେ ଗୋଟିଏ ଇକୋ ସିଷ୍ଟମ ପ୍ରସ୍ତୁତ ହେଉ। ଇନୋଭେସନ୍, ଏକ୍ସପେରିମେଣ୍ଟ, ଏଣ୍ଟରପ୍ରେନରସିପ୍ର ଗୋଟିଏ ପ୍ରବାହ ଚାଲୁ, ଯାହାଫଳରେ ନୂତନ ରୋଜଗାରର ସମ୍ଭାବନା ସୃଷ୍ଟି ହେବ। ଆମକୁ ନେକ୍ସଟ ଜେନେରେସନ୍ ଇନୋଭେଟରମାନଙ୍କୁ ପ୍ରସ୍ତୁତ କରିବାକୁ ହେଲେ ଆମ ପିଲାମାନଙ୍କୁ ଏହା ସହିତ ଜଡ଼ିତ କରିବାକୁ ପଡ଼ିବ। ସେଥିପାଇଁ ଭାରତ ସରକାର ଅଟଲ ଟିଙ୍କରିଂ ଲ୍ୟାବ୍ସ ନାମରେ ଗୋଟିଏ ପଦକ୍ଷେପ ଗ୍ରହଣ କରିଛନ୍ତି। ଯେଉଁ ଯେଉଁ ସ୍ଥାନରେ ବିଦ୍ୟାଳୟମାନଙ୍କରେ ଏଭଳି ଟିଙ୍କରିଂ ଲ୍ୟାବ୍ ପ୍ରତିଷ୍ଠା ହେବ, ତାଙ୍କୁ 10 ଲକ୍ଷ ଟଙ୍କା ଦିଆଯିବ ଏବଂ 5 ବର୍ଷରେ ମେଣ୍ଟେନାନ୍ସ ପାଇଁ 10 ଲକ୍ଷ ଟଙ୍କା ମଧ୍ୟ ଦିଆଯିବ। ସେହିପରି ଇନୋଭେସନର ସିଧାସଳଖ ସମ୍ପର୍କ ରହିଛି ଇନକ୍ୟୁବେସନ୍ ସେଣ୍ଟରର। ଯଦି ଆମ ପାଖରେ ସଶକ୍ତ ଏବଂ ସମୃଦ୍ଧ ଇନକ୍ୟୁବେସନ୍ ସେଣ୍ଟର ଥିବ, ଇନୋଭେସନ୍ ପାଇଁ, ଷ୍ଟାର୍ଟଅପ୍ ପାଇଁ, ନୂତନ ପ୍ରୟୋଗ ପାଇଁ, ଏସବୁକୁ ଗୋଟିଏ ସ୍ଥିତିକୁ ଆଣିବା ପର୍ଯ୍ୟନ୍ତ ଗୋଟିଏ ବ୍ୟବସ୍ଥା ମିଳିବ। ନୂତନ ଇନକ୍ୟୁବେସନ୍ ସେଣ୍ଟର ନିର୍ମାଣର ଆବଶ୍ୟକତା ମଧ୍ୟ ରହିଛି ଏବଂ ପୁରୁଣା ଇନକ୍ୟୁବେସନ୍ ସେଣ୍ଟରକୁ ଶକ୍ତିଶାଳୀ କରିବାର ଆବଶ୍ୟକତା ମଧ୍ୟ ରହିଛି। ମୁଁ ଯେଉଁ ଅଟଲ ଇନକ୍ୟୁବେସନ୍ ସେଣ୍ଟର କଥା କହୁଛି, ତା ପାଇଁ ମଧ୍ୟ 10 କୋଟି ଟଙ୍କା ଭଳି ବଡ଼ ପରିମାଣର ଧନରାଶି ପ୍ରଦାନ ଦିଗରେ ମଧ୍ୟ ସରକାର ଚିନ୍ତା କରିଛନ୍ତି। ଭାରତ ଆଗରେ ରହିଛି ଅନେକ ସମସ୍ୟା। ଦୈନନ୍ଦିନ ଜୀବନରେ ଆମେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛୁ। ଆମକୁ ଏସବୁର ଟେକ୍ନୋଲୋଜି ସଲ୍ୟୁସନ୍ ବାହାର କରିବାକୁ ହେବ। ଆମେ ଅଟଲ ଗ୍ରାଣ୍ଡ ଚ୍ୟାଲେଞ୍ଜେସ୍ ଜରିଆରେ ଦେଶର ଯୁବପିଢ଼ିଙ୍କୁ ଆହ୍ୱାନ କରି କହୁଛୁ ଯେ ଆପଣଙ୍କୁ ଯାହା କିଛି ସମସ୍ୟା ଦେଖାଯାଉଛି, ତାହାର ସମାଧାନ ପାଇଁ ଟେକ୍ନୋଲୋଜିର ବାଟ ଖୋଜନ୍ତୁ, ରିସର୍ଚ୍ଚ କରନ୍ତୁ, ଇନୋଭେସନ୍ କରନ୍ତୁ ଏବଂ ନେଇ ଆସନ୍ତୁ। ଭାରତ ସରକାର ଆମ ସମସ୍ୟାଗୁଡ଼ିକର ସମାଧାନ ପାଇଁ ଆବିଷ୍କାର କରାଯାଇଥିବା ଟେକ୍ନୋଲୋଜି ପାଇଁ ବିଶେଷ ପୁରସ୍କାର ଦେଇ ପ୍ରୋତ୍ସାହିତ କରିବାକୁ ଚାହୁଁଛି। ମୁଁ ଖୁସି ଯେ ଏହି କଥାରେ ଲୋକଙ୍କର ରୁଚି ରହିଛି। ଆମେ ଯେତେବେଳେ ଟିଙ୍ଗରିଂ ଲ୍ୟାବ୍ କଥା କହିଲୁ, ସେତେବେଳେ ପ୍ରାୟ 13,000ରୁ ଅଧିକ ବିଦ୍ୟାଳୟ ଏଥିପାଇଁ ଆବେଦନ କଲେ। ଆଉ ଆମେ ଯେତେବେଳେ ଇନକ୍ୟୁବେସନ୍ ସେଣ୍ଟର କଥା କହିଲୁ, ସେତେବେଳେ ଏକାଡେମିକ୍ ଏବଂ ନନ୍ ଏକାଡେମିକ୍ 4,000ରୁ ଅଧିକ ସଂସ୍ଥା ଇନକ୍ୟୁବେସନ୍ ସେଣ୍ଟର ପାଇଁ ଆଗେଇ ଆସିଲେ। ମୋର ବିଶ୍ୱାସ ଯେ ରିସର୍ଚ୍ଚ, ଇନୋଭେସନ୍, ଆମର ଦୈନନ୍ଦିନ ଜୀବନର ସମସ୍ୟାର ସମାଧାନ ପାଇଁ ଟେକ୍ନୋଲୋଜିର ପ୍ରୟୋଗ, ଆମର ଅସୁବିଧାର ମୁକ୍ତି ପାଇଁ ଏହାର ସରଳୀକରଣ, ଏହା ଉପରେ ଆମର ନୂତନ ପିଢ଼ି ଯେତେ କାମ କରିବ, ସେମାନଙ୍କର ଅବଦାନ ଏକବିଂଶ ଶତାବ୍ଦୀର ଆଧୁନିକ ଭାରତ ପାଇଁ ସେତେ ଗୁରୁତ୍ୱପୂର୍ଣ୍ଣ ହେବ ଏବଂ ତାହା ହିଁ ହେବ ଅବଦୁଲ କାଲାମଜୀଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି। ମୋର ପ୍ରିୟ ଦେଶବାସୀଗଣ, କିଛିଦିନ ଆଗରୁ ଆମେ ମରୁଡ଼ି କଥା ଚିନ୍ତା କରୁଥିଲୁ, କିନ୍ତୁ ଆଜିକାଲି ବର୍ଷାର ଆନନ୍ଦ ମଧ୍ୟ ମିଳୁଛି, ତ ପୁଣି ବନ୍ୟାର ଖବର ମଧ୍ୟ ଆସୁଛି। ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ମିଶି ବନ୍ୟା ପୀଡ଼ିତମାନଙ୍କର ସହାୟତା ପାଇଁ କାନ୍ଧ ସହ କାନ୍ଧ ମିଶାଇ ଭରପୁର ପ୍ରଚେଷ୍ଟା ଚଳାଇଛନ୍ତି। ବର୍ଷା ଯୋଗୁଁ ହେଉଥିବା କିଛି ଅସୁବିଧା ସତ୍ତ୍ୱେ ପ୍ରତ୍ୟେକ ମଣିଷର ମନ ଆନନ୍ଦିତ ହୋଇଉଠେ, କାରଣ ଆମର ସମ୍ପୂର୍ଣ୍ଣ ଆର୍ଥିକ ଗତିବିଧିର କେନ୍ଦ୍ରରେ ରହିଛି ବର୍ଷା, ରହିଛି କୃଷି। ବେଳେବେଳେ ଏଭଳି ରୋଗର ଆକ୍ରମଣ ହୁଏ ଯାହାଫଳରେ ଆମକୁ ସାରା ଜୀବନ ଅନୁତାପ କରିବାକୁ ପଡ଼େ, କିନ୍ତୁ ଯଦି ଆମେ ସଚେତନ ରହିବା, ସତର୍କ ରହିବା, ଯତ୍ନବାନ ରହିବା, ତାହେଲେ ଏଥିରୁ ରକ୍ଷା ପାଇବାର ବାଟ ଖୁବ୍ ସହଜ। ଡେଙ୍ଗୁ କଥା ହିଁ ଧରିନିଅନ୍ତୁ, ଡେଙ୍ଗୁ କବଳରୁ ବଞ୍ଚି ହେବ, ଟିକିଏ ସ୍ୱଚ୍ଛତା ପ୍ରତି ଦୃଷ୍ଟି ରହୁ, ଟିକିଏ ସତର୍କତା ଅବଲମ୍ବନ ଏବଂ ସୁରକ୍ଷିତ ରହିବାର ଚେଷ୍ଟା କରନ୍ତୁ, ପିଲାଙ୍କ ଉପରେ ବିଶେଷ ଦୃଷ୍ଟି ଦିଅନ୍ତୁ। ଏଇ ଯେଉଁ ଚିନ୍ତାଧାରା ଯେ ଗରିବ ଲୋକଙ୍କୁ ହିଁ ଏଭଳି ରୋଗ ହୁଏ, ତା ନୁହେଁ, ଡେଙ୍ଗୁ କଥା ଭିନ୍ନ। ଡେଙ୍ଗୁ ସମୃଦ୍ଧ ଇଲାକାରେ ପ୍ରଥମେ ଆକ୍ରମଣ କରେ, ସେ କଥା ଆମେ ବୁଝିବା ଉଚିତ। ଆପଣମାନେ ଟେଲିଭିଜନରେ ବିଜ୍ଞାପନ ତ ଦେଖୁଥିବେ, କିନ୍ତୁ ବେଳେବେଳେ ତା ଉପରେ ସଚେତନ ହୋଇ ପଦକ୍ଷେପ ଗ୍ରହଣ କରିବାରେ ଆମେ ଟିକିଏ ଉଦାସୀନ ମନୋଭାବ ପୋଷଣ କରିଥାଉ। ସରକାର, ଡାକ୍ତରଖାନା, ଡାକ୍ତର, ସେମାନେ ସମସ୍ତେ ତ ନିଜ ନିଜ କାମ କରିବେ, କିନ୍ତୁ ଆମେ ମଧ୍ୟ ନିଜ ଘରେ, ନିଜ ଅଞ୍ଚଳରେ, ନିଜ ପରିବାରରେ ଡେଙ୍ଗୁର ପ୍ରବେଶକୁ ନିଷିଦ୍ଧ କରିବା ପାଇଁ ପାଣି ଯୋଗୁଁ ହେଉଥିବା କୌଣସି ରୋଗର ପ୍ରବେଶ ପ୍ରତି ସତର୍କ ରହିବା, ଏହା ହିଁ ମୁଁ ଆପଣମାନଙ୍କୁ ଅନୁରୋଧ କରୁଛି। ପ୍ରିୟ ଦେଶବାସୀଗଣ, ମୁଁ ଆଉ ଗୋଟିଏ ସମସ୍ୟା ପ୍ରତି ଆପଣମାନଙ୍କର ଦୃଷ୍ଟି ଆକର୍ଷିତ କରିବାକୁ ଚାହୁଁଛି। ଜୀବନ ଏତେ ଜଞ୍ଜାଳମୟ ହୋଇଗଲାଣି, ଏତେ ଧାଁଦୌଡ଼ ବଢ଼ିଗଲାଣି ଯେ ବେଳେବେଳେ ନିଜ କଥା ଚିନ୍ତା କରିବାକୁ ସମୟ ମିଳେନି। ଅସୁସ୍ଥ ହୋଇଗଲେ ଶୀଘ୍ର ସୁସ୍ଥ ହେବାକୁ ଇଚ୍ଛା ହୁଏ, ତେଣୁ ଯେକୌଣସି ଆଣ୍ଟିବାୟୋଟିକ୍ ଖାଇଦେଉ, ରୋଗରୁ ତ ସାଙ୍ଗେ ସାଙ୍ଗେ ମୁକ୍ତି ମିଳିଯାଏ। କିନ୍ତୁ ମୋର ପ୍ରିୟ ଦେଶବାସୀଗଣ, ଏମିତି କଥା କଥାରେ ଆଣ୍ଟିବାୟୋଟିକ୍ ଖାଇଦେବା ଅଭ୍ୟାସ ଗମ୍ଭୀର ସମସ୍ୟା ସୃଷ୍ଟି କରିପାରେ। ହୁଏତ ଆପଣ କିଛି ମୁହୂର୍ତ୍ତ ପାଇଁ ଆରାମ ପାଇପାରନ୍ତି, କିନ୍ତୁ ଡାକ୍ତରଙ୍କର ବିନା ପରାମର୍ଶରେ ଆଣ୍ଟିବାୟୋଟିକ୍ ଖାଇବା ବନ୍ଦ କରିବାକୁ ପଡ଼ିବ। ଡାକ୍ତର ଲେଖିକରି ନଦେବା ପର୍ଯ୍ୟନ୍ତ ଆମେ ସେଥିରୁ ନିଜକୁ ନିବୃତ୍ତ କରିବା ଉଚିତ। ଆମେ ଏହି ସର୍ଟକଟ୍ ରାସ୍ତା ଦେଇ ଚାଲିବା ଉଚିତ ନୁହେଁ, କାରଣ ଏହାଦ୍ୱାରା ଗୋଟିଏ ନୂଆ ସମସ୍ୟା ସୃଷ୍ଟି ହେଉଛି। ଆଖିବୁଜା ଆଣ୍ଟିବାୟୋଟିକ୍ ବ୍ୟବହାର ଫଳରେ ସାଙ୍ଗେ ସାଙ୍ଗେ ଲାଭ ମିଳିପାରେ, କିନ୍ତୁ ଏହାର ଜୀବାଣୁ ଏହି ଔଷଧ ପ୍ରତି ଅଭ୍ୟସ୍ତ ହୋଇପଡ଼ନ୍ତି, ଆଉ ତାପରେ ଏହି ଔଷଧ ଏହି ଜୀବାଣୁମାନଙ୍କ ପାଇଁ ପ୍ରଭାବହୀନ ହୋଇଯାଏ। ପରେ ଏହି ଲଢ଼େଇ ଲଢ଼ିବା, ନୂଆ ଔଷଧ ପ୍ରସ୍ତୁତ କରିବା, ଗବେଷଣା କରିବା, ଏସବୁରେ ବର୍ଷ ବର୍ଷ ବିତିଯାଏ, ଆଉ ଇତିମଧ୍ୟରେ ଏହି ରୋଗ ନୂଆ ସମସ୍ୟାମାନ ସୃଷ୍ଟି କରିବସେ। ତେଣୁ ଏଥିପ୍ରତି ସଚେତନତା ନିହାତି ଜରୁରୀ। ଅନ୍ୟ ଏକ ସମସ୍ୟା ହେଲା, ଯଦି ଡାକ୍ତର କହିଛନ୍ତି ଯେ 15 ବଟିକା ଖାଇବାକୁ ପଡ଼ିବ, 5 ପର୍ଯ୍ୟନ୍ତ ଖାଇବାକୁ ପଡ଼ିବ, ତାହେଲେ ମୋର ଆପଣମାନଙ୍କୁ ଅନୁରୋଧ ଯେ ଡାକ୍ତର ଯେତେଦିନ ଔଷଧ ଖାଇବାକୁ କହିଛନ୍ତି ଖାଆନ୍ତୁ, କୋର୍ସ ସମ୍ପୂର୍ଣ୍ଣ କରନ୍ତୁ। ଅଧାରୁ ଛାଡ଼ିଦେଲେ କଥାଟି ଜୀବାଣୁ ସପକ୍ଷରେ ଯିବ, ଆବଶ୍ୟକତାଠାରୁ ଅଧିକ ଖାଇଲେ ମଧ୍ୟ ତାହା ଜୀବାଣୁ ସପକ୍ଷରେ ଯିବ। ତେଣୁ ଯେତେ ବଟିକା ଯେତେଦିନ ପାଇଁ ଖାଇବାକୁ କହିଛନ୍ତି ତାହାକୁ ସମ୍ପୂର୍ଣ୍ଣ କରିବା ନିହାତି ଆବଶ୍ୟକ। ଦେହ ଭଲ ହୋଇଗଲା, ତେଣୁ ଆଉ ଔଷଧ ଖାଇବା ଦରକାର ନାହିଁ। ଏମିତି କଲେ ଜୀବାଣୁ ଆହୁରି ଶକ୍ତିଶାଳୀ ହୋଇଉଠନ୍ତି। ଟିବି ଆଉ ମ୍ୟାଲେରିଆର ଜୀବାଣୁ ଏତେ କ୍ଷିପ୍ରଗତିରେ ବିବର୍ତ୍ତିତ ହେଉଛନ୍ତି ଯେ ଏମାନଙ୍କ ଉପରେ ଔଷଧର କୌଣସି ପ୍ରଭାବ ପଡ଼ୁନି। ମେଡିକାଲ ଭାଷାରେ ଏହାକୁ ଆଣ୍ଟିବାୟୋଟିକ୍ ରେଜିଷ୍ଟାନ୍ସ କୁହାଯାଏ। ତେଣୁ ଆଣ୍ଟିବାୟୋଟିକ୍ର ବ୍ୟବହାର କିଭଳି ହେବା ଉଚିତ, ତାହାର ନିୟମକୁ ପାଳନ କରାଯିବା ସେତିକି ଗୁରୁତ୍ୱପୂର୍ଣ୍ଣ। ସରକାର ଆଣ୍ଟିବାୟୋଟିକ୍ ରେଜିଷ୍ଟାନ୍ସକୁ ରୋକିବା ପାଇଁ ସଂକଳ୍ପବଦ୍ଧ। ଆପଣ ଦେଖିଥିବେ ଆଜିକାଲି ମିଳୁଥିବା ଆଣ୍ଟିବାୟୋଟିକ୍ ଔଷଧର ପ୍ୟାକିଂ ଉପରେ ଗୋଟିଏ ନାଲି ଗାର ଦିଆଯାଇ ଆପଣମାନଙ୍କୁ ସାବଧାନ କରି ଦିଆଯାଉଛି, ସେଥିପ୍ରତି ଆପଣ ନିଶ୍ଚୟ ଦୃଷ୍ଟି ଦିଅନ୍ତୁ। ସ୍ୱାସ୍ଥ୍ୟ କଥା ଯେତେବେଳେ ଉଠିଛି, ମୁଁ ଆଉ ଗୋଟିଏ କଥା ଏଥିରେ ଯୋଡ଼ିବାକୁ ଚାହୁଁଛି। ଆମ ଦେଶରେ ଥିବା ଗର୍ଭବତୀ ମା'ମାନଙ୍କର ଜୀବନ କଥା ବେଳେବେଳେ ମନକୁ ବ୍ୟାକୁଳ କରେ। ଆମ ଦେଶରେ ପ୍ରତିବର୍ଷ ପ୍ରାୟ 3 ମହିଳା ଗର୍ଭଧାରଣ କରନ୍ତି, କିନ୍ତୁ କିଛି ମା'ମାନେ ପ୍ରସବ ସମୟରେ ମୃତ୍ୟୁବରଣ କରୁଛନ୍ତି। କେତେବେଳେ ମା' ମରିଯାଉଛି ତ କେତେବେଳେ ଶିଶୁ, କେତେବେଳେ ଉଭୟଙ୍କର ମୃତ୍ୟୁ ହେଉଛି। ଏକଥା ଠିକ୍ ଯେ ଗତ ଦଶନ୍ଧିରେ ମାତୃମୃତ୍ୟୁ ହାର କିଛି ମାତ୍ରାରେ ହ୍ରାସ ପାଇଛି, କିନ୍ତୁ ଆଜି ମଧ୍ୟ ବହୁ ସଂଖ୍ୟାରେ ଗର୍ଭବତୀ ମା'ମାନଙ୍କର ଜୀବନ ରକ୍ଷା କରାଯାଇ ପାରୁନି। ଗର୍ଭାବସ୍ଥାରେ କିମ୍ବା ଏହାର ପରବର୍ତ୍ତୀ ସମୟରେ ରକ୍ତହୀନତା, ପ୍ରସବ ସମ୍ପର୍କିତ ସଂକ୍ରମଣ, ଉଚ୍ଚ ରକ୍ତଚାପ କେଉଁ ସମସ୍ୟା ଯେ କେତେବେଳେ ଜୀବନକୁ ବରବାଦ କରିଦେବ ତାର ଠିକ୍ ନାହିଁ। ଏହିସବୁ କଥାକୁ ଦୃଷ୍ଟିରେ ରଖି ଭାରତ ସରକାର ଗତ କିଛି ମାସରୁ ଗୋଟିଏ ନୂଆ ଅଭିଯାନ ଆରମ୍ଭ କରିଛନ୍ତି, ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ। ଏହି ଅଭିଯାନ ଅନ୍ତର୍ଗତ ପ୍ରତି ମାସ 9 ଦିନ ସବୁ ଗର୍ଭବତୀ ମହିଳାମାନଙ୍କର ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରରେ ନିଃଶୁଳ୍କ ସ୍ୱାସ୍ଥ୍ୟ ପରୀକ୍ଷା ହେବ। ବିନା ଖର୍ଚ୍ଚରେ ସରକାରୀ ଡାକ୍ତରଖାନାମାନଙ୍କରେ ପ୍ରତି ମାସ 9 ଦିନ ଏହି ପରୀକ୍ଷା କରାଯିବ। ମୁଁ ପ୍ରତ୍ୟେକ ଗରିବ ପରିବାରକୁ ଅନୁରୋଧ କରୁଛି ଯେ ସମସ୍ତ ଗର୍ଭବତୀ ମା' ଏହି ସେବାର ଲାଭ ଉଠାନ୍ତୁ, ଯାହାଫଳରେ 9 ମାସ ପର୍ଯ୍ୟନ୍ତ ପହଞ୍ଚୁ ପହଞ୍ଚୁ କିଛି ସମସ୍ୟା ଉପୁଜିଲେ ଆଗରୁ ତା ପାଇଁ ଉପାୟ ଚିନ୍ତା କରାଯାଇପାରେ, ମା ଓ ଶିଶୁ ଉଭୟଙ୍କର ଜୀବନ ରକ୍ଷା କରାଯାଇପାରେ। ମୁଁ ସ୍ତ୍ରୀ ରୋଗ ବିଶେଷଜ୍ଞମାନଙ୍କୁ ବିଶେଷ କରି ଅନୁରୋଧ କରୁଛି କି ଆପଣ କ'ଣ ମାସକୁ ଗୋଟିଏ ଦିନ 9 ଦିନ ଗରିବ ମା'ମାନଙ୍କ ପାଇଁ ମାଗଣାରେ ସ୍ୱାସ୍ଥ୍ୟସେବା ପ୍ରଦାନ କରିପାରିବେନି? ମୋର ଡାକ୍ତର ଭାଇ ଭଉଣୀ, ଗୋଟିଏ ବର୍ଷରେ 12 ଗରିବମାନଙ୍କ ପାଇଁ ଏହି କାମ କରିପାରିବେନି? ବିଗତ ଦିନରେ ମୋତେ ଅନେକ ଲୋକ ଅନେକ ଚିଠି ଲେଖିଛନ୍ତି। ହଜାର ହଜାର ଏମିତି ଡାକ୍ତର ଅଛନ୍ତି ଯିଏ ମୋ କଥା ମାନି ଆଗକୁ ପାଦ ବଢ଼ାଇଛନ୍ତି, କିନ୍ତୁ ଭାରତ ଏତେ ବଡ଼ ଦେଶ ଯେ ଲକ୍ଷ ଲକ୍ଷ ଡାକ୍ତର ଏହି ଅଭିଯାନରେ ସାମିଲ ହେବା ଆବଶ୍ୟକ। ମୋର ବିଶ୍ୱାସ ଯେ ଆପଣମାନେ ନିଶ୍ଚୟ ସାମିଲ ହେବେ। ମୋର ପ୍ରିୟ ଦେଶବାସୀଗଣ, ଆଜି ପୁରା ବିଶ୍ୱ ଜଳବାୟୁ ପରିବର୍ତ୍ତନ, ଗ୍ଲୋବାଲ ୱାର୍ମିଂ, ପରିବେଶ ପାଇଁ ଖୁବ୍ ଚିନ୍ତିତ। ଦେଶ ଏବଂ ବିଶ୍ୱରେ ସାମୂହିକ ଭାବେ ଏ ସମ୍ପର୍କରେ ଆଲୋଚନା ହେଉଛି। ଭାରତରେ ଶହ ଶହ ବର୍ଷ ଧରି ଏକଥା ଉପରେ ଗୁରୁତ୍ୱ ଦିଆଯାଇଛି। କୁରୁକ୍ଷେତ୍ରର ରଣାଙ୍ଗନରେ ମଧ୍ୟ ଭଗବାନ ଶ୍ରୀକୃଷ୍ଣ ବୃକ୍ଷ କଥା ଆଲୋଚନା କରିଛନ୍ତି। ଯୁଦ୍ଧ କ୍ଷେତ୍ରରେ ମଧ୍ୟ ବୃକ୍ଷ କଥା କହିବା, ଏଥିରୁ ଆପଣ ଅନୁମାନ କରିପାରୁଥିବେ ଯେ ଏହାକୁ କେତେ ଗୁରୁତ୍ୱ ଦିଆଯାଇଛି। ଗୀତାରେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି, ଅସ୍ୱସ୍ଥଃ ସର୍ବବୃକ୍ଷାଣାଂ, ଅର୍ଥାତ୍ ସମସ୍ତ ବୃକ୍ଷମାନଙ୍କ ମଧ୍ୟରେ ମୁଁ ଅସ୍ୱସ୍ଥ। ଶୁକ୍ରାଚାର୍ଯ୍ୟ ନୀତିରେ କୁହାଯାଇଛି, ନାସ୍ତି ମୂଳମ୍ ଔଷଧମ୍, ଅର୍ଥାତ୍ ଏମିତି କୌଣସି ବୃକ୍ଷ ନାହିଁ ଯାହାର ଔଷଧୀୟ ଗୁଣ ନଥିବ। ମହାଭାରତର ଅନୁଶାସନ ପର୍ବ ସେଥିରେ ତ ବିସ୍ତୃତ ଭାବେ ଆଲୋଚନା କରାଯାଇଛି। ଏଥିରେ କୁହାଯାଇଛି ଯେ ଗଛ ଲଗାଏ ତା ପାଇଁ ଏହି ବୃକ୍ଷ ସନ୍ତାନ ସଦୃଶ। ଏଥିରେ ସନ୍ଦେହ ନାହିଁ ଯେ ବୃକ୍ଷ ଦାନ କରେ ତାକୁ ସେହି ଗଛ ସନ୍ତାନ ପରି ପରଲୋକରେ ମଧ୍ୟ ଉଦ୍ଧାର କରିଦିଏ। ତେଣୁ ନିଜର କଲ୍ୟାଣ ଇଚ୍ଛା କରୁଥିବା ପିତାମାତା ଭଲ ଗଛ ଲଗାନ୍ତୁ ଏବଂ ସନ୍ତାନ ପରି ଏମାନଙ୍କର ଯତ୍ନ ନିଅନ୍ତୁ। ଆମ ଶାସ୍ତ୍ର ଗୀତା ହେଉ, ଶୁକ୍ରାଚାର୍ଯ୍ୟ ନୀତି ହେଉ, ମହାଭାରତର ଅନୁଶାସନ ପର୍ବ ହେଉ, ଆଜିର ପିଢ଼ିରେ ମଧ୍ୟ କିଛି ଲୋକ ଏହି ଆଦର୍ଶକୁ ପାଳନ କରି ଦେଖାଉଛନ୍ତି। କିଛିଦିନ ଆଗରୁ ପୁନେର ଗୋଟିଏ ଝିଅ ସୋନାଲର ଗୋଟିଏ ଉଦାହରଣ ମୋ ଦୃଷ୍ଟିକୁ ଆସିଲା, ତାହା ମୋ ମନକୁ ଛୁଇଁଗଲା। ମହାଭାରତର ଅନୁଶାସନ ପର୍ବରେ କୁହାଯାଇଛି ପରା, ବୃକ୍ଷ ପରଲୋକରେ ମଧ୍ୟ ସନ୍ତାନର ଦାୟିତ୍ୱ ନିର୍ବାହ କରେ। ସୋନାଲ କେବଳ ନିଜ ପିତାମାତାଙ୍କର ନୁହେଁ, ବରଂ ସମାଜର ଇଚ୍ଛାକୁ ପୂର୍ଣ୍ଣ କରିବା ପାଇଁ ସତେ ଯେମିତି ସଂକଳ୍ପବଦ୍ଧ। ମହାରାଷ୍ଟ୍ରର ପୁନେର ଜୁନର ତାଲୁକାରେ ନାରାୟଣପୁର ଗାଁର ଚାଷୀ ଖଣ୍ଡୁ ମାରୁତି ମାହାତ୍ରେ, ସେ ନିଜ ନାତୁଣୀର ବିବାହ ଗୋଟିଏ ପ୍ରେରଣାଦାୟୀ ଢଙ୍ଗରେ କଲେ। ମାହାତ୍ରେଜୀ ସୋନାଲର ବାହାଘରରେ ଆସିଥିବା ସବୁ ବନ୍ଧୁବାନ୍ଧବମାନଙ୍କୁ କେଶର ଆମ୍ବର ଗୋଟିଏ ଗୋଟିଏ ଚାରା ଉପହାର ଦେଲେ। ମୁଁ ଯେତେବେଳେ ସୋସିଆଲ ମିଡିଆରେ ଏହାର ଫଟୋ ଦେଖିଲି, ମୋତେ ଆଶ୍ଚର୍ଯ୍ୟ ଲାଗିଲା। ବାହାଘର ଫଟୋରେ ବନ୍ଧୁ କମ୍, ଅଥଚ ଚାରା ଗଛ ବେଶୀ ଦେଖାଯାଉଥିଲା। ମନକୁ ଛୁଇଁଲା ଭଳି ଏମିତି ସୁନ୍ଦର ଦୃଶ୍ୟ ଫଟୋରେ ଥିଲା। ସୋନାଲ ନିଜେ ଜଣେ ଏଗ୍ରିକଲଚର ଗ୍ରାଜୁଏଟ୍, ଏ ଆଇଡିଆ ତାଙ୍କରି ମୁଣ୍ଡକୁ ଜୁଟିଲା, ବାହାଘରରେ ଆମ୍ବ ଚାରା ଉପହାର ଦେବା। ଦେଖନ୍ତୁ ପ୍ରକୃତି ପ୍ରେମ କେତେ ସୁନ୍ଦର ଭାବେ ପ୍ରକାଶିତ ହେଲା। ସୋନାଲର ବାହାଘର ଏକ ପ୍ରକାର ପ୍ରକୃତି ପ୍ରେମର ଅମର ଗାଥା ପାଲଟିଗଲା। ଏହି ଅଭିନବ ପ୍ରୟାସ ପାଇଁ ମୁଁ ସୋନାଲ ଏବଂ ଶ୍ରୀଯୁକ୍ତ ମାହାତ୍ରେଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଉଛି। ଅନେକ ଲୋକ ଏଭଳି ପ୍ରୟୋଗ କରିଥାନ୍ତି। ମୋର ମନେ ଅଛି, ମୁଁ ଯେତେବେଳେ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲି, ସେଠାରେ ଅମ୍ବାଜୀ ମନ୍ଦିରରେ ଭାଦ୍ରବ ମାସରେ ବହୁ ସଂଖ୍ୟାରେ ପଦଯାତ୍ରୀ ଆସନ୍ତି। ଥରେ ଗୋଟିଏ ସମାଜସେବୀ ସଂଗଠନ ସ୍ଥିର କଲେ ଯେ ଯେଉଁମାନେ ମନ୍ଦିରକୁ ଆସୁଛନ୍ତି ସେମାନଙ୍କୁ ପ୍ରସାଦ ଆକାରରେ ଚାରା ଗଛଟିଏ ଦେବେ ଏବଂ କହିବେ ଯେ ଏହା ମାଆଙ୍କର ପ୍ରସାଦ, ଏହାକୁ ନିଜ ଘରେ ଗାଁରେ ଲଗାଇଦେଲେ ଏହା ବଢ଼ିବା ସହ ମାଆଙ୍କର କୃପା ଆପଣଙ୍କ ଉପରେ ରହିଥିବ। ଲକ୍ଷ ଲକ୍ଷ ପଦଯାତ୍ରୀ ଆସନ୍ତି। ସେ ବର୍ଷ ଲକ୍ଷ ଲକ୍ଷ ଚାରା ବଣ୍ଟନ କରାଯାଇଥିଲା। ଏହି ବର୍ଷା ଋତୁରେ ମନ୍ଦିରମାନଙ୍କରେ ପ୍ରସାଦ ବଦଳରେ ଚାରା ଦିଆଯିବାର ପରମ୍ପରା ଆରମ୍ଭ କରାଯାଇପାରେ। ବୃକ୍ଷରୋପଣର ଗୋଟିଏ ସହଜ ଜନ ଆନ୍ଦୋଳନ ସୃଷ୍ଟି ହୋଇପାରେ। ମୁଁ ଚାଷୀଭାଇମାନଙ୍କୁ ବାରମ୍ବାର କହୁଛି ଯେ ଆମ ବିଲ ସୀମାମାନଙ୍କରେ ବାଡ଼ ଲଗାଇ ଆମେ ଜମି ନଷ୍ଟ କରୁଛୁ, ସେ ବାଡ଼ ବଦଳରେ ଆମେ ଟିମ୍ବର ଉତ୍ପାଦନ କାହିଁକି ନ କରିବା। ଆଜି ଭାରତରେ ଗୃହ ନିର୍ମାଣ ପାଇଁ, ଫର୍ଣ୍ଣିଚର ତିଆରି କରିବା ପାଇଁ କୋଟି କୋଟି ଟଙ୍କାର କାଠ ବିଦେଶରୁ ଆମଦାନୀ କରିବାକୁ ପଡ଼ୁଛି। ଯଦି ଆମେ ଆମ ଜମିର ସୀମାରେ ଏଭଳି ଗଛ ଲଗାଇଦେବା ଯାହା ଗୃହ ନିର୍ମାଣ କାମରେ, ଆସବାବପତ୍ର ନିର୍ମାଣ କାମରେ ଲାଗିପାରିବ, ତେବେ 15-20 ବର୍ଷ ପରେ ସରକାରଙ୍କଠାରୁ ଅନୁମତି ନେଇ ଏହାକୁ କାଟି ବିକ୍ରି କରାଯାଇପାରେ। ଏହା ଆପଣଙ୍କ ପାଇଁ ଗୋଟିଏ ନୂତନ ଆୟର ପନ୍ଥା ହୋଇପାରିବ। ଭାରତ ମଧ୍ୟ କାଠ ଆମଦାନୀରୁ ରକ୍ଷା ପାଇପାରିବ। ବିଗତ ଦିନରେ ଅନେକ ରାଜ୍ୟ ଏହି ଋତୁର ସଦୁପଯୋଗ କରି ଅନେକ ଅଭିଯାନ ଚଳାଇଛନ୍ତି। ଭାରତ ସରକାର ମଧ୍ୟ କାମ୍ପା ନାମରେ ଗୋଟିଏ ଆଇନ ନିକଟ ଅତୀତରେ ପ୍ରଣୟନ କରିଛନ୍ତି। ଏଥିପାଇଁ ବୃକ୍ଷରୋପଣ ନିମନ୍ତେ ପ୍ରାୟ 40,000 କୋଟିରୁ ଅଧିକ ରାଜ୍ୟମାନଙ୍କ ପାଖକୁ ଯିବ। ମୋତେ ସୂଚନା ଦିଆଯାଇଛି ଯେ ମହାରାଷ୍ଟ୍ର ସରକାର ଜୁଲାଇ 1 ଦିନ ସମଗ୍ର ରାଜ୍ୟରେ ପ୍ରାୟ 2,25,00,000 ଚାରା ରୋପଣ କରିଛନ୍ତି ଏବଂ ଆସନ୍ତା ବର୍ଷ 3 କୋଟି ଚାରା ଲଗାଇବାର ସଂକଳ୍ପ ଗ୍ରହଣ କରିଛନ୍ତି। ସରକାର ଗୋଟିଏ ଜନ ଆନ୍ଦୋଳନ ସୃଷ୍ଟି କରିଦେଇଛନ୍ତି।
ରାଜସ୍ଥାନର ମରୁଭୂମିରେ ଏତେ ବଡ଼ ବନ ମହୋତ୍ସବ ଆୟୋଜିତ କରିଛନ୍ତି ଏବଂ 25,00,000 ଚାରା ଲଗାଇବାର ସଂକଳ୍ପ ଗ୍ରହଣ କରିଛନ୍ତି। ରାଜସ୍ଥାନରେ 25,00,000 ଚାରା ଲଗାଇବା ଛୋଟ କଥା ନୁହେଁ। ଯେଉଁମାନେ ରାଜସ୍ଥାନର ଭୂମି ସମ୍ପର୍କରେ ଜାଣନ୍ତି ସେମାନେ ବୁଝିପାରିବେ ଯେ ଏହା କେତେ ବଡ଼ କାର୍ଯ୍ୟ। ଆନ୍ଧ୍ରପ୍ରଦେଶ ମଧ୍ୟ 2029ରେ ନିଜର ସବୁଜ ଭୂମିକୁ 50% ବୃଦ୍ଧି କରିବା ପାଇଁ ସ୍ଥିର କରିଛି। କେନ୍ଦ୍ର ସରକାରଙ୍କର ଗ୍ରୀନ୍ ଇଣ୍ଡିଆ ମିଶନ ଅନ୍ତର୍ଗତ ରେଳବାଇ ଏହି କାର୍ଯ୍ୟକୁ ହାତକୁ ନେଇଛି। ଗୁଜରାଟରେ ମଧ୍ୟ ବନ ମହୋତ୍ସବର ଗୋଟିଏ ଉଜ୍ଜଳ ପରମ୍ପରା ରହିଛି। ଚଳିତ ବର୍ଷ ଗୁଜରାଟ ଆମ୍ର ବନ, ଏକତା ବନ, ଶହୀଦ ବନ ଏମିତି ଅନେକ ପ୍ରକଳ୍ପକୁ ବନ ମହୋତ୍ସବ ରୂପେ ଗ୍ରହଣ କରି କୋଟି କୋଟି ସଂଖ୍ୟାରେ ଗଛ ଲଗାଇବାର ଅଭିଯାନ ଚଳାଇଛନ୍ତି। ମୁଁ ସବୁ ରାଜ୍ୟର ଉଲ୍ଲେଖ କରିପାରୁନି, କିନ୍ତୁ ସେମାନେ ଅଭିନନ୍ଦନର ପାତ୍ର। ମୋର ପ୍ରିୟ ଦେଶବାସୀଗଣ, ବିଗତ ଦିନରେ ମୋତେ ସାଉଥ୍ ଆଫ୍ରିକା ଯିବାର ସୁଯୋଗ ମିଳିଲା। ଏହା ମୋର ପ୍ରଥମ ଯାତ୍ରା ଥିଲା। ବିଦେଶ ଯାତ୍ରାରେ କୂଟନୀତି ଥାଏ, ବାଣିଜ୍ୟ ସମ୍ପର୍କରେ ଆଲୋଚନା ହୁଏ, ସୁରକ୍ଷା ସମ୍ପର୍କରେ ଆଲୋଚନା ହୁଏ, ଅନେକ ବୁଝାମଣାପତ୍ର ସ୍ୱାକ୍ଷରିତ ହୁଏ, ଏସବୁ ତ ନିଶ୍ଚିତ। କିନ୍ତୁ ମୋ ପାଇଁ ସାଉଥ୍ ଆଫ୍ରିକା ଯାତ୍ରା ଏକ ପ୍ରକାର ତୀର୍ଥଯାତ୍ରା ଥିଲା। ଯେତେବେଳେ ସାଉଥ୍ ଆଫ୍ରିକା କଥା ମନେ ପକାଉ, ସେତେବେଳେ ମହାତ୍ମା ଗାନ୍ଧୀ ଏବଂ ନେଲସନ୍ ମଣ୍ଡେଲାଙ୍କର କଥା ମନେ ପଡ଼ିବା ସ୍ୱାଭାବିକ। ବିଶ୍ୱରେ ଅହିଂସା, ପ୍ରେମ, କ୍ଷମା ଏହି ଶବ୍ଦଗୁଡ଼ିକ କାନରେ ବାଜିଲେ ଗାନ୍ଧୀ ଏବଂ ମଣ୍ଡେଲାଙ୍କର ମୁଖମଣ୍ଡଳ ଆମ ସ୍ମୃତିପଟଳରେ ଭାସି ଉଠେ। ମୋର ସାଉଥ୍ ଆଫ୍ରିକା ଗସ୍ତ ସମୟରେ ମୁଁ ଫିନିକ୍ସ ସେଟଲମେଣ୍ଟ ଯାଇଥିଲି। ମହାତ୍ମା ଗାନ୍ଧୀଙ୍କର ବାସସ୍ଥାନ ସର୍ବୋଦୟ ରୂପେ ପରିଚିତ। ମହାତ୍ମା ଗାନ୍ଧୀ ଯେଉଁ ଟ୍ରେନ୍ରେ ଯାତ୍ରା କରିଥିଲେ, ଯେଉଁ ଟ୍ରେନ୍ର ଘଟଣା ମୋହନଦାସଙ୍କୁ ମହାତ୍ମା ଗାନ୍ଧୀ କରିବାର ବୀଜ ବପନ କରିଥିଲା, ସେହି ପିଟର ମେରିସବର୍ଗ ଷ୍ଟେସନ ଏବଂ ସେହି ରେଳଯାତ୍ରାର ସୌଭାଗ୍ୟ ମଧ୍ୟ ମୋତେ ପ୍ରାପ୍ତ ହେଲା। କିନ୍ତୁ ମୁଁ ଯେଉଁ କଥା କହିବାକୁ ଚାହୁଁଛି ତାହା ହେଲା ଯେ ମୋତେ ଏଥର ଏଭଳି ମହାନୁଭବମାନଙ୍କ ସହ ସାକ୍ଷାତର ସୁଯୋଗ ମିଳିଲା, ଯେଉଁମାନେ ସମାନତା ପାଇଁ, ସମାନ ସୁଯୋଗ ପାଇଁ ନିଜ ଯୌବନ କାଳର ବଳିଦାନ ଦେଇଛନ୍ତି। ନେଲସନ୍ ମଣ୍ଡେଲାଙ୍କର ସହ କାନ୍ଧକୁ କାନ୍ଧ ମିଶାଇ ସେମାନେ ଲଢ଼ିଥିଲେ। 22 ବର୍ଷ ଜେଲ୍ରେ ନେଲସନ୍ ମଣ୍ଡେଲାଙ୍କ ସହ ଅତିବାହିତ କରିଛନ୍ତି, ଏକ ପ୍ରକାର ନିଜର ଯୌବନର ସମୟକୁ ସମ୍ପୂର୍ଣ୍ଣ ଭାବେ ବଳିଦାନ କରିଛନ୍ତି। ନେଲସନ୍ ମଣ୍ଡେଲାଙ୍କର ଘନିଷ୍ଠ ବନ୍ଧୁ ଶ୍ରୀଯୁକ୍ତ ଅହମ୍ମଦ କଥାଡ଼ା, ଶ୍ରୀଯୁକ୍ତ ଲାଲୁ ଚିବା, ଶ୍ରୀଯୁକ୍ତ ଜର୍ଜ ବେଜୋସ୍, ରୋନି କାସ୍ରିଲ୍ସ, ଏହିସବୁ ମହାନ ବ୍ୟକ୍ତିଙ୍କ ଦର୍ଶନ କରିବାର ସୌଭାଗ୍ୟ ପାଇଲି। ଭାରତୀୟମାନେ କିନ୍ତୁ ଯେଉଁଠିକୁ ଗଲେ ସେହି ଜାଗାର ହୋଇଗଲେ, ଯେଉଁମାନଙ୍କ ପାଖକୁ ଯାଉଥିଲେ ସେମାନଙ୍କ ପାଇଁ ପ୍ରାଣବଳି ଦେବାକୁ ପ୍ରସ୍ତୁତ ହୋଇଗଲେ, କେତେ ବଡ଼ ଶକ୍ତି! ଏବଂ ମଜା କଥା ହେଲା ଯେ ସେମାନଙ୍କ ଜେଲ୍ର ଅନୁଭୂତି ଶୁଣୁଥିଲି, କାହା ପ୍ରତି କୌଣସି ଆକ୍ଷେପ ନଥିଲା, କୌଣସି କଟୁକ୍ତି ନଥିଲା। ଏତେ ବଡ଼ ତପସ୍ୟା ପରେ ମଧ୍ୟ ନେବା ପାଇବା, କୌଣସି ପଦ ହାସଲ କରିବାର ତିଳେମାତ୍ର ଭାବନା ତାଙ୍କର ମୁଖମଣ୍ଡଳରେ ନଥିଲା। ଗୀତାରେ ଯେଉଁ କର୍ତ୍ତବ୍ୟର ଲକ୍ଷଣ କୁହାଯାଇଛି କେବଳ ତାହା ହିଁ ସ୍ପଷ୍ଟ ରୂପେ ଦେଖାଯାଉଥିଲା, ସମାନତା ଏବଂ ସମାନ ସୁଯୋଗ। ସେହି ସାକ୍ଷାତ ମୋର ସବୁଦିନ ପାଇଁ ମନେ ରହିବ। କୌଣସି ସମାଜ କିମ୍ବା ସରକାର ପାଇଁ ଏହାଠାରୁ ବଡ଼ ମନ୍ତ୍ର କ'ଣ ଥାଇପାରେ? ସମଭାବ ଏବଂ ମମଭାବ, ଏହା ହିଁ ତ ମାର୍ଗ ଯାହା ଆମକୁ ଉଜ୍ଜଳ ଭବିଷ୍ୟତ ଆଡ଼କୁ ନେଇଯାଏ। ଆମେ ସମସ୍ତେ ଉନ୍ନତ ଜୀବନ ଚାହୁଁ, ପିଲାମାନଙ୍କର ଉଜ୍ଜଳ ଭବିଷ୍ୟତ ଚାହୁଁ। ପ୍ରତ୍ୟେକଙ୍କର ଆବଶ୍ୟକତା ଭିନ୍ନ ଭିନ୍ନ ହୋଇଥିବ, ପ୍ରାଥମିକତା ଭିନ୍ନ ଭିନ୍ନ ହୋଇଥିବ, କିନ୍ତୁ ରାସ୍ତା ଗୋଟିଏ। ସେହି ରାସ୍ତା ହେଉଛି ବିକାଶର, ସମାନତାର, ସମାନ ସୁବିଧା ସୁଯୋଗର, ସମଭାବର, ମମଭାବର। ଆସନ୍ତୁ ଆମର ଏହି ଭାରତୀୟମାନଙ୍କୁ ନେଇ ଗର୍ବ କରିବା ଯେ ଦକ୍ଷିଣ ଆଫ୍ରିକାରେ ମଧ୍ୟ ଆମ ଜୀବନର ମୂଳ ମନ୍ତ୍ରକୁ ଜୀବନରେ ରୂପାୟିତ କରି ଦେଖାଇଲେ। ମୋର ପ୍ରିୟ ଦେଶବାସୀଗଣ, ଶିଳ୍ପୀ ବର୍ମା ମୋତେ ବାର୍ତ୍ତା ଦେଇଥିବାରୁ ମୁଁ ତାଙ୍କଠାରେ କୃତଜ୍ଞ। ସେ ଯେଉଁ ଚିନ୍ତା ପ୍ରକଟ କରିଛନ୍ତି ତାହା ବହୁତ ସ୍ୱାଭାବିକ। ସେ ମୋତେ ଗୋଟିଏ ଘଟଣା ବିଷୟରେ କହିଛନ୍ତି।
ପ୍ରଧାନମନ୍ତ୍ରୀ ମହୋଦୟ, ବାଙ୍ଗାଲୋରରୁ ମୁଁ ଶିଳ୍ପୀ ବର୍ମା କହୁଛି। କିଛିଦିନ ଆଗରୁ ମୁଁ ଖବରକାଗଜରେ ପଢ଼ିଥିଲି ଯେ ଜଣେ ମହିଳା ଫ୍ରଡ୍ ଏବଂ ଚିଟ୍ ଇମେଲରେ ବିଶ୍ୱାସ କରି 11 ଲକ୍ଷ ଟଙ୍କା ହରାଇଦେଲେ ଏବଂ ଶେଷରେ ଆତ୍ମହତ୍ୟା କଲେ। ଜଣେ ମହିଳା ହିସାବରେ ତାଙ୍କ ପରିବାର ପ୍ରତି ମୋର ଗଭୀର ସମବେଦନା ରହିଛି। ମୁଁ ଜାଣିବାକୁ ଚାହୁଁଛି ଯେ ଏଭଳି ଚିଟ୍ ବା ଫ୍ରଡ୍ ଇମେଲ ସମ୍ବନ୍ଧରେ ଆପଣ କ'ଣ ଚିନ୍ତା କରୁଛନ୍ତି?
ଆପଣମାନେ ଜାଣୁଥିବେ ଯେ ମୋବାଇଲ ଫୋନ୍ରେ, ଆମ ଇମେଲରେ ବେଳେବେଳେ ଅତ୍ୟନ୍ତ ଲୋଭନୀୟ ମେସେଜ ଆସେ। କେହି କେହି ମେସେଜ ଦିଅନ୍ତି, ଆପଣ ଏତେ ଟଙ୍କା ଜିତିଛନ୍ତି, ଆପଣ ଏତିକି ଟଙ୍କା ଦେଇ ଏତେଗୁଡ଼ିଏ ଟଙ୍କା ନେଇଯାଆନ୍ତୁ। କିଛି ଲୋକ ଏହି ଲୋଭନୀୟ ମେସେଜର ଶିକାର ହୋଇଯାଆନ୍ତି। ଟେକ୍ନୋଲୋଜି ମାଧ୍ୟମରେ ଲୁଟିବାର ଏହା ଏକ ନୂଆ କୌଶଳ ଯାହାକି ସାରା ବିଶ୍ୱରେ ବ୍ୟାପିବାରେ ଲାଗିଛି। ଆଜି ଯେତେବେଳେ ଟେକ୍ନୋଲୋଜି ଆମ ଅର୍ଥବ୍ୟବସ୍ଥାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛି, ତା'ର ଦୁରୁପଯୋଗ ପାଇଁ ମଧ୍ୟ କିଛି ଲୋକ ସକ୍ରିୟ ହୋଇ ଉଠିଛନ୍ତି। ଜଣେ ରିଟାୟାର୍ଡ ଲୋକ ଯାହାଙ୍କର ବିବାହଘର ପାଇଁ ଝିଅଟିଏ ଥିଲା ଏବଂ ଘର ବି ତିଆରି କରିବାର ଥିଲା, ତାଙ୍କ ପାଖକୁ ଦିନେ ମେସେଜ ଆସିଲା ଯେ ତାଙ୍କୁ ଗୋଟିଏ ବହୁମୂଲ୍ୟ ଉପହାର ମିଳିଛି, ଆଉ ତାକୁ ପାଇବା ପାଇଁ କଷ୍ଟମ୍ସ ଡ୍ୟୁଟି ବାବଦକୁ 2 ଲକ୍ଷ ଟଙ୍କା ଗୋଟିଏ ବ୍ୟାଙ୍କ ଆକାଉଣ୍ଟସରେ ଜମା କରିବାକୁ ପଡ଼ିବ। ଆଉ ସେ ଭଦ୍ରଲୋକ କିଛି ନଜାଣି ନଶୁଣି ତାଙ୍କ କଷ୍ଟ ଅର୍ଜିତ ଧନରୁ 2 ଲକ୍ଷ ଟଙ୍କା ସେହି ଲୋକ ପାଖକୁ ପଠାଇଦେଲେ, ସେ ବି ମାତ୍ର ଗୋଟିଏ ମେସେଜରେ। କିଛି ସମୟ ମଧ୍ୟରେ ସେ ଜାଣିଲେ ଯେ ସେ ଠକି ଯାଇଛନ୍ତି। ଆପଣମାନେ ବି ବେଳେବେଳେ ଏଭଳି ଭ୍ରମରେ ପଡ଼ିପାରନ୍ତି। ସେମାନେ ଏଭଳି ସୁନ୍ଦର ଭାବରେ ଚିଠି ଲେଖିବେ ଯେ ଆପଣ ଜାଣିବେ କଥାଟି ସତ। ସେମାନେ କୌଣସି ଗୋଟିଏ ଲେଟର ପ୍ୟାଡ୍ ତିଆରି କରି ଚିଠିଟିଏ ଲେଖିବେ। ଆପଣଙ୍କର କ୍ରେଡିଟ୍ କାର୍ଡ଼ ନମ୍ବର, ଡେବିଟ୍ କାର୍ଡ଼ ନମ୍ବର ପାଇଗଲା ପରେ ଟେକ୍ନୋଲୋଜି ସାହାଯ୍ୟରେ ଆପଣଙ୍କର ଆକାଉଣ୍ଟସ୍କୁ ଖାଲି କରିଦିଅନ୍ତି। ଏ ଏକ ନୂଆ ପ୍ରକାରର ଠକେଇ। ମୁଁ ଭାବୁଛି ଏଭଳି ମୋହରୁ ଆମକୁ ଦୂରେଇ ରହିବାକୁ ପଡ଼ିବ। ସତର୍କ ରହିବାକୁ ପଡ଼ିବ। ଆଉ ଯଦି ଏଭଳି କିଛି ମିଥ୍ୟା ମେସେଜ ଆସେ, ସଙ୍ଗେ ସଙ୍ଗେ ନିଜ ବନ୍ଧୁମାନଙ୍କୁ ସେୟାର କରି ସେମାନଙ୍କୁ ସତର୍କ କରାଇବା ଦରକାର। ମୋ ମତରେ ଶିଳ୍ପୀ ବର୍ମା ଗୋଟିଏ ଭଲ କଥା ପ୍ରତି ମୋର ଦୃଷ୍ଟି ଆକର୍ଷଣ କରିଛନ୍ତି। ଆପଣମାନେ ବି ଅନୁଭବ କରୁଥିବେ କିନ୍ତୁ ସେତେ ଗୁରୁତ୍ୱ ଦେଉନଥିବେ, କିନ୍ତୁ ମୁଁ ଭାବୁଛି ଏ ଘଟଣାକୁ ଗୁରୁତ୍ୱର ସହ ଦେଖିବା ଆବଶ୍ୟକ। ମୋର ପ୍ରିୟ ଦେଶବାସୀଗଣ, ଏବେ ସଂସଦର ଅଧିବେଶନ ଚାଲିଛି। ସଂସଦର ଅଧିବେଶନ ଚାଲିଥିବା ସମୟରେ ମୋତେ ଦେଶର ଅନେକ ଲୋକଙ୍କୁ ଭେଟିବାର ସୁଯୋଗ ମିଳୁଛି। ଆମର ସାଂସଦମାନେ ମଧ୍ୟ ନିଜ ନିଜ ଅଞ୍ଚଳର ଲୋକମାନଙ୍କୁ ଆଣୁଛନ୍ତି, ମୋ ସହ ସାକ୍ଷାତ କରାଉଛନ୍ତି, ସେମାନଙ୍କର କଥା କହୁଛନ୍ତି, ଅଭାବ ଅସୁବିଧା ମଧ୍ୟ ଜଣାଉଛନ୍ତି। କିନ୍ତୁ ଏବେ ମୋର ଏକ ସୁଖଦ ଅନୁଭୂତି ହେଲା। ଆଲିଗଡ଼ର କିଛି ଛାତ୍ର ମୋ ପାଖକୁ ଆସିଥିଲେ। ପୁଅ ଝିଅମାନେ ବଡ଼ ଉତ୍ସାହର ସହିତ ଗୋଟିଏ ବଡ଼ ଆଲବମ୍ ନେଇ ଆସିଥିଲେ। ସେମାନେ ଭାରି ଖୁସି ଥିଲା ପରି ଲାଗୁଥିଲେ। ଆମ ଆଲିଗଡ଼ର ସାଂସଦ ସେମାନଙ୍କୁ ସାଥିରେ ଆଣିଥିଲେ। ସେମାନେ ମୋତେ ଫଟୋ ଦେଖାଇଲେ। ସେମାନେ ଆଲିଗଡ଼ ଷ୍ଟେସନର ସୌନ୍ଦର୍ଯ୍ୟକରଣ କରିଛନ୍ତି, ଷ୍ଟେସନରେ କଳାତ୍ମକ ଚିତ୍ର ସବୁ ଲଗାଇଛନ୍ତି। ଖାଲି ସେତିକି ନୁହେଁ, ଗାଁରେ ଯେଉଁ ପ୍ଲାଷ୍ଟିକ୍ ବୋତଲ, ତେଲ ଜାର୍ ଆଦି ଅଳିଆ ଗଦାରେ ପଡ଼ିଥିଲା, ସେଗୁଡ଼ିକୁ ସେମାନେ ଖୋଜି ଖୋଜି ଏକାଠି କଲେ ଏବଂ ସେଥିରେ ମାଟି ଭରି ଚାରା ଲଗାଇ ଭର୍ଟିକାଲ ଗାର୍ଡେନ୍ ତିଆରି କରିଛନ୍ତି ଏବଂ ରେଳ ଷ୍ଟେସନକୁ ପ୍ଲାଷ୍ଟିକ୍ ବୋତଲର ଭର୍ଟିକାଲ ଗାର୍ଡେନ୍ରେ ସଜାଇ ଏକ ନୂଆ ରୂପ ଦେଇପାରିଛନ୍ତି। ଆପଣ ବି ଯଦି କେବେ ଆଲିଗଡ଼ ଯାଆନ୍ତି, ତେବେ ଷ୍ଟେସନକୁ ନିଶ୍ଚୟ ଦେଖିବେ। ହିନ୍ଦୁସ୍ତାନର ଅନେକ ଷ୍ଟେସନରୁ ଆଜିକାଲି ମୋତେ ଖବର ମିଳୁଛି ଯେ ସ୍ଥାନୀୟ ଲୋକମାନେ ରେଳ ଷ୍ଟେସନର ପ୍ରାଚୀରରେ କଳାକୃତି ଦ୍ୱାରା ନିଜ ଅଞ୍ଚଳର ପରିଚୟ ସୃଷ୍ଟି କରୁଛନ୍ତି। ଏକ ନୂତନତ୍ୱ ଅନୁଭୂତ ହେଉଛି। ଲୋକମାନଙ୍କର ସହଭାଗିତା ଦ୍ୱାରା କିଭଳି ପରିବର୍ତ୍ତନ ହୋଇପାରେ, ଏହା ତାର ଏକ ନିଦର୍ଶନ। ଦେଶରେ ଏହିଭଳି କାମ କରୁଥିବା ସବୁ ଲୋକଙ୍କୁ ଅଭିନନ୍ଦନ ଜଣାଉଛି। ମୋର ଆଲିଗଡ଼ ସାଥୀମାନଙ୍କୁ ବିଶେଷ ଅଭିନନ୍ଦନ। ମୋର ପ୍ରିୟ ଦେଶବାସୀଗଣ, ବର୍ଷା ଋତୁ ସଙ୍ଗେ ସଙ୍ଗେ ଆମ ଦେଶରେ ଉତ୍ସବର ଋତୁ ବି ଆସେ। ଆଗାମୀ ଦିନରେ ମେଳା ମହୋତ୍ସବ ଲାଗି ରହୁଥିବ, ମନ୍ଦିରରେ ପୂଜାସ୍ଥଳରେ ଉତ୍ସବ ପାଳନ କରାଯାଉଥିବ ଏବଂ ଆପଣମାନେ ମଧ୍ୟ ଘରେ ବା ବାହାରେ ଉତ୍ସବରେ ଲାଗି ରହିବେ। ରକ୍ଷାବନ୍ଧନ ଆମ ଦେଶର ଏକ ମହତ୍ୱପୂର୍ଣ୍ଣ ଉତ୍ସବ, ଗତବର୍ଷ ଭଳି ଏ ବର୍ଷ ମଧ୍ୟ। କଣ ରକ୍ଷାବନ୍ଧନ ଉପଲକ୍ଷେ ଆପଣମାନେ ଦେଶର ମା ଓ ଭଉଣୀମାନଙ୍କୁ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ବା ଜୀବନଜ୍ୟୋତି ବୀମା ଯୋଜନା ଉପହାର ଦେଇପାରିବେନି? ଭାବି ଦେଖନ୍ତୁ, ଭଉଣୀକୁ ଏଭଳି ଉପହାର ଦେବା ଯାହା ତାକୁ ଜୀବନରେ ପ୍ରକୃତ ସୁରକ୍ଷା ଦେଇପାରିବ। ଖାଲି ସେତିକି ନୁହେଁ, ଆମ ଘରେ ରୋଷେଇ କରିବାକୁ କେହି ମହିଳା ଥିବେ, ସଫାଇ କରିବାକୁ କେହି ମହିଳା ଥିବେ, କୌଣସି ଗରିବ ମାଆର ଝିଅ ହୋଇଥିବେ, ରକ୍ଷାବନ୍ଧନ ଉପଲକ୍ଷେ ତାଙ୍କୁ ବି ଆପଣ ସୁରକ୍ଷା ବୀମା କିମ୍ବା ଜୀବନଜ୍ୟୋତି ବୀମା ଉପହାର ଦେଇପାରିବେ। ଆଉ ଏହା ହିଁ ତ ସାମାଜିକ ସୁରକ୍ଷା, ଏହା ହିଁ ତ ରକ୍ଷାବନ୍ଧନର ବାସ୍ତବ ଅର୍ଥ। ମୋର ପ୍ରିୟ ଦେଶବାସୀଗଣ, ଆମମାନଙ୍କ ଭିତରେ ବହୁତ ଅଛନ୍ତି ଯେଉଁମାନଙ୍କର ଜନ୍ମ ସ୍ୱାଧୀନତା ପରେ ହୋଇଛି। ଆଉ ମୁଁ ହେଉଛି ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଯିଏ ସ୍ୱାଧୀନ ଭାରତରେ ଜନ୍ମଗ୍ରହଣ କରିଛି। 8 ଅଗଷ୍ଟ ଭାରତ ଛାଡ଼ ଆନ୍ଦୋଳନ ଆରମ୍ଭ ହୋଇଥିଲା। ହିନ୍ଦ ଛୋଡ଼ ଭାରତ ଯୋଡ଼ ଏ ଧ୍ୱନିକୁ 25 ବର୍ଷ ପୂର୍ଣ୍ଣ ହେଉଛି। ଆଉ ଅଗଷ୍ଟ 15କୁ ସ୍ୱାଧୀନତାର 70 ବର୍ଷ ପୂର୍ଣ୍ଣ ହେଉଛି। ଆମେମାନେ ସ୍ୱାଧୀନତାର ଆନନ୍ଦ ଅନୁଭବ ତ କରୁଛନ୍ତି, ସ୍ୱାଧୀନ ନାଗରିକ ହୋଇଥିବାରୁ ଗର୍ବ ମଧ୍ୟ ଅନୁଭବ କରୁଛୁ। କିନ୍ତୁ ଦେଶକୁ ସ୍ୱାଧୀନ କରାଇଥିବା ସେହି ଦେଶଭକ୍ତମାନଙ୍କୁ ଏହା ମନେ ପକାଇବାର ଅବସର। ଭାରତ ଛାଡ଼ ଆନ୍ଦୋଳନର 75ତମ ବର୍ଷ ଏବଂ ଭାରତ ସ୍ୱାଧୀନତାର 70ତମ ବର୍ଷ ଆମମାନଙ୍କୁ ନୂତନ ପ୍ରେରଣା ଦେଇପାରେ, ନୂତନ ଉତ୍ସାହ ସୃଷ୍ଟି କରିପାରେ, ଆଉ ଦେଶ ପାଇଁ କିଛି କରିବାର ଅବସର ମଧ୍ୟ ଦେଇପାରେ। ସମଗ୍ର ଦେଶ ସ୍ୱାଧୀନତା ପାଇଁ ଲଢ଼ିଥିବା ସେହି ଦେଶଭକ୍ତମାନଙ୍କ ରଙ୍ଗରେ ରଙ୍ଗୀନ ହେଉ। ଚାରିଆଡ଼େ ସ୍ୱାଧୀନତାର ସୁଗନ୍ଧକୁ ପୁଣି ଥରେ ଅନୁଭବ କରାଯାଉ। ଆମେ ଏଭଳି ବାତାବରଣ ସୃଷ୍ଟି କରିବା, ସ୍ୱାଧୀନତାର ଉତ୍ସବ ଏକ ସରକାରୀ ଉତ୍ସବ ନ ହୋଇ ଦେଶବାସୀଙ୍କର ଉତ୍ସବ ହେବା ଉଚିତ। ମୁଁ ଆଶା କରୁଛି ଆପଣମାନେ ମଧ୍ୟ ଦେଶଭକ୍ତି ଦ୍ୱାରା ପ୍ରେରିତ ହୋଇ କିଛି ନା କିଛି ଭଲ କାମ କରନ୍ତୁ, ଆଉ ତାର ଫଟୋ ନରେନ୍ଦ୍ର ମୋଦି ଆପ୍ ମାଧ୍ୟମରେ ନିଶ୍ଚୟ ପଠାନ୍ତୁ, ଦେଶରେ ଏକ ବାତାବରଣ ସୃଷ୍ଟି କରନ୍ତୁ। ପ୍ରିୟ ଦେଶବାସୀଗଣ, ଅଗଷ୍ଟ 15 ତାରିଖରେ ଲାଲକିଲ୍ଲାର ପ୍ରାଚୀର ଉପରୁ ମୋତେ ଦେଶ ସହିତ କଥା ହେବାର ଏକ ସୁଯୋଗ ମିଳୁଛି। ଏ ଗୋଟିଏ ପରମ୍ପରା। ଆପଣଙ୍କ ମନରେ ମଧ୍ୟ କିଛି କଥା ଥାଇପାରେ। ଆପଣ ଚାହୁଁଥିବେ ଯେ ଆପଣଙ୍କର ସେହି କଥା ବି ଲାଲକିଲ୍ଲାର ପ୍ରାଚୀର ଉପରୁ ସେତିକି ଗୁରୁତ୍ୱର ସହ ମୁଖରିତ ହେଉ। ମୁଁ ଆପଣମାନଙ୍କୁ ନିମନ୍ତ୍ରଣ ଜଣାଉଛି। ଆପଣଙ୍କ ମନରେ ଉଠୁଥିବା ବିଚାର, ଯାହାକୁ ଆପଣ ଭାବୁଥିବେ ଯେ ଆପଣଙ୍କର ପ୍ରତିନିଧି ଭାବରେ, ପ୍ରଧାନ ସେବକ ଭାବରେ ମୁଁ ଲାଲକିଲ୍ଲାର ପ୍ରାଚୀର ଉପରୁ କହିବା ଉଚିତ, ମୋତେ ନିଶ୍ଚୟ ଭାବରେ ଲେଖି ଜଣାନ୍ତୁ, ପ୍ରସ୍ତାବ ଦିଅନ୍ତୁ, ପରାମର୍ଶ ଦିଅନ୍ତୁ, ନୂତନ ବିଚାର ଦିଅନ୍ତୁ। ମୁଁ ଆପଣଙ୍କ କଥା ଦେଶବାସୀମାନଙ୍କ ନିକଟରେ ପହଞ୍ଚାଇବାକୁ ଚେଷ୍ଟା କରିବି। ଆଉ ମୁଁ ଚାହେଁ ଲାଲକିଲ୍ଲାର ପ୍ରାଚୀର ଉପରୁ ଯାହା କୁହାଯାଉଛି ତାହା ଖାଲି ପ୍ରଧାନମନ୍ତ୍ରୀଙ୍କର କଥା ନ ହେଉ, ତାହା 125 କୋଟି ଦେଶବାସୀଙ୍କର କଥା ହେଉ। ଆପଣମାନେ ନିଶ୍ଚିତ ଭାବେ ମୋ ପାଖକୁ କିଛି ପଠାନ୍ତୁ। ନରେନ୍ଦ୍ର ମୋଦି ଆପ୍ ଦ୍ୱାରା ପଠାଇପାରନ୍ତି, MyGov.in ମାଧ୍ୟମରେ ବି ପଠାଇପାରନ୍ତି। ଆଉ ଆଜିକାଲି ତ ଟେକ୍ନୋଲୋଜି ଏତେ ସହଜ ହୋଇଗଲାଣି ଯେ ଆପଣମାନେ ସହଜରେ ମୋତେ ଆପଣଙ୍କ କଥା ଜଣାଇପାରିବେ। ମୁଁ ଆପଣମାନଙ୍କୁ ନିମନ୍ତ୍ରଣ ଜଣାଉଛି, ଆସନ୍ତୁ ସ୍ୱାଧୀନତା ପିପାସୁ ସେହି ଦେଶପ୍ରେମୀମାନଙ୍କୁ ସ୍ମରଣ କରିବା, ଭାରତ ପାଇଁ ଜୀବନଦାନ କରିଥିବା ମହାପୁରୁଷମାନଙ୍କୁ ମନେ ପକାଇବା, ଆଉ ଦେଶ ପାଇଁ କିଛି କରିବାର ସଂକଳ୍ପ ନେଇ ଆଗେଇ ଯିବା। ବହୁତ ବହୁତ ଶୁଭକାମନା, ବହୁତ ବହୁତ ଧନ୍ୟବାଦ।